ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଜ୍ୟକେ ଅକ୍ଷୟ ଶକ୍ତି ବିନିର୍ମାଣ ହବ୍ ଭାବେ ବିକଶିତ କରବାର୍ ଦିଗେ ରାଜ୍ୟ ସରକାର ଭିନ୍ ଭିନ୍ ଯୋଜନା କରୁଛନ୍ ବୋଲି ସରକାରୀ ସୂତ୍ରନୁ ଜଣାପଡ଼ିଛେ। ରାଜ୍ୟ ସୋଲାର ଫଟୋଭୋଲ୍ଟିକ୍ ସେଲ୍, ଇଲେକ୍ଟ୍ରୋଲାଇଜର, ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମ ବାଗିର କ୍ଷେତ୍ରମାନଙ୍କେ ନିବେଶ ଲାଗି କମ୍ପାନୀମାନେ ଆଗ୍କେ ଆସୁଛନ୍। ମେକ୍ ଇନ୍ ଓଡ଼ିଶା ଥି ଅକ୍ଷୟ ଶକ୍ତି କ୍ଷେତ୍ରନୁ 440,000 କୋଟିନୁ ଅତକା ଟଙ୍କାର ନିବେଶ ପ୍ରସ୍ତାବ ମିଳିଛେ। ଇଟା ରାଜ୍ୟକେ ଅକ୍ଷୟ ଶକ୍ତି ବିନିର୍ମାଣ ହବ୍ ଭାବେ ବିକଶିତ କରବାର୍ ଦିଗେ ବଡ଼ ଭୂମିକା ନେବା ବୋଲି ରାଜ୍ୟ ସରକାରଙ୍କ ତରଫରୁ ଆଶ କରାଯାଉଛି। ନୂଆ ପୋପ୍ ଲିଓ ଚତୁର୍ଦ୍ଦଶଙ୍କର ଶପଥ ଗ୍ରହଣ ସମାରୋହ ଗଲାକାଲି ଭାଟିକାନ୍ ସିଟିର ସେଣ୍ଟ ପିଟର୍ସ ସ୍କୋୟାର୍ନ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ ଦିନର 1:30 ବଜେ ଏହି କାର୍ଯ୍ୟକ୍ରମ ମୂଲ ହୋଇଥିଲା। କାର୍ଯ୍ୟକ୍ରମଟି ଯୋଗ ଦେବା ଲାଗି ସାରା ପୃଥିନୁ ବହୁତ ନେତା ଭାଟିକାନ୍ ସିଟି ପହଞ୍ଚିଥିଲେ। ଓଡ଼ିଶା ହାଇକୋର୍ଟ ଲାଗି ଆଜିଠାନୁ ଜୁନ୍ ମାସର 16 ତାରିଖ ତକ ଖରା ଛୁଟି ହେବା। ଏ ସମୟ ଭିତରେ ହାଇକୋର୍ଟନ ମେ 20, 23, 27, 30 ଆର୍ ଜୁନ୍ 3, 4, 10 ଆର୍ 13 ତାରିଖ ଦିନ ଅବକାଶ ପୀଠ ବସ୍ବା। ସକାଳର 11 ବଜେନୁ ଉପର ବେଲାର 3 ବଜେ ତକ କାମ ହେବା। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ଆଜି ସକାଳର 8 ବଜେନୁ ନୂଆ ଜାଗା ଭୁବନେଶ୍ୱରର ୟୁନିଟ୍ 2 ଅଶୋକନଗରଠାରେ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ହେବା। ଆବେଦନକାରୀ ନିଜର ଅଭିଯୋଗ ପତ୍ର ସାଙ୍ଗେ ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର ଆର୍ ବ୍ୟକ୍ତିଗତ ପରିଚୟ ପତ୍ର ନେଇକରି ଧାରି ଜାଗାନ ଠିକ୍ ସମୟଥି ପହଞ୍ଚିକରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇ ପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବେସରକାରୀ ଆମ୍ବୁଲାନ୍ସ ସେବାକେ ନିଜର ନିୟନ୍ତ୍ରଣ ନ ରଖବାର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ ବିଭାଗ ଆଉ ପରିବହନ ବିଭାଗ ତରଫରୁ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସବୁ ବେସରକାରୀ ନିବନ୍ଧିତ ଆମ୍ବୁଲାନ୍ସମାନଙ୍କୁ ଲୋକେସନ୍ ଟ୍ରାକିଂ ସିଷ୍ଟମ ସହିତ ଯୋଡ଼ବାର ଲାଗି ଆଲୋଚନା ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ ସହିତ ଆମ୍ବୁଲାନ୍ସ ସେବାକେ ଲିଙ୍କ୍ କରାଯିବା ବୋଲି ବୈଠକଟି ଆଲୋଚନା ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଭିନ୍ ଭିନ୍ ଜାଗାନ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉନ୍ନୟନମୂଳକ କାମର ଲୋକାର୍ପଣ ଆଉ ଶିଳାନ୍ୟାସ କରିଛନ୍। 2025-26 ଆର୍ଥିକ ବର୍ଷରେ ରାଜ୍ୟ ଯୋଜନା ପାଣ୍ଠିନୁ ତେଲେନ୍ ପାଲିନୁ ସହରାପଡ଼ା ତକ ରାସ୍ତା ପ୍ରଶସ୍ତିକରଣ ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍। ସେନ୍ତା ସମରବଗାଠାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକେ ଭିଲ୍ ମନ୍ତ୍ରୀ ଉଦ୍ଘାଟନ କରିଛନ୍। ଝାରସୁଗୁଡ଼ା ଜିଲ୍ଲା ବହୁ ପ୍ରତୀକ୍ଷିତ ବେଲପାହାଡ଼ କୋଲ୍ କରିଡର ଆର୍ ବାଇପାସ୍ ଚାରିଥାକିଆ ରାସ୍ତା ତିଆରି ଲାଗି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ଶିଳାନ୍ୟାସ କରିଛନ୍। 35,74,00,000 ଅତକା ଟଙ୍କା ଖର୍ଚ୍ଚାଥି ଏ ବାଇପାସ୍ ରାସ୍ତା ତିଆରି ହେବା। ଏ କରିଡର ଆର୍ ରାସ୍ତା ତିଆରି କୋଇଲା ପରିବହନ କ୍ଷେତ୍ରଟି ସାହାଯ୍ୟ ହେବାର ସହିତ କୋଇଲା ପରିବହନ ଲାଗି ଇଲାକାନ ଚଳାଚଳ କରୁଥିବାର ଭାରିଯାନ ସମସ୍ୟା ଭିଲ୍ ଦୂର ହୋଇପାରବା। ପୁରୀନ ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ପରମ୍ପରା ହିସାବରେ ରଥ ଖଳାନ ଚକ ଅଖ ଡେରା ହେବା। ସକାଳ ଧୂପ ନୀତି ଶେଷ ହେବାର ଉତରୁ ଆଜ୍ଞାମାଳ ବିଜେ ହୋଇକରି ସବୁ ରଥର 2 ଚକାଥି ଅଖଡେରା ନୀତି କରାଯିବା। ସେନ୍ତା ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିନ ହୋଇଥିବାର ବେଳେ ନରେନ୍ଦ୍ର ପୁଷ୍କରିଣୀନ ରାତ୍ର ଚାପଥି 21 ଘେରା ଜଳ କ୍ରୀଡ଼ା କରାଯିବା। ଇତାର ସହିତ ଭଉଁରୀ ବିଧିଭିଲ୍ ହେବା। ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ପରିସରର ଯୁବ ପ୍ରଶିକ୍ଷଣ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଶୃଙ୍ଖଳା ଆଉ ସମୟାନୁବର୍ତ୍ତିତା ଉପରେ ପ୍ରଶ୍ନୋତ୍ତର ଜରିଆ ଅତିଥିମାନେ ଆଲୋଚନା କରିଥିଲେ। ସେନ୍ତା କାର୍ଯ୍ୟକ୍ରମର 2 କ୍ଷେପେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଆବଶ୍ୟକତା ଆଉ ବିପଦ ବାବଦେ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମଟି 56 ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ ମଣ୍ଡବିଲ୍ଲି ଗାଁ ଫସଲ ନୁକସାନକେ ନେଇକରି କୃଷି ବିଭାଗ ଆର୍ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରତିନିଧି ଦଳ ତଦନ୍ତ କରିଛନ୍। ତଦନ୍ତ ଉତରୁ ଇଲାକାର 300 ଏକର ଏତକା ଜମିଥି ଚାଷ ହୋଇଥିବାର ବେଳେ ରୋଗ ପୋକ ଲାଗିକରି ଫସଲ ନୁକସାନ ହୋଇଥିବାର ବାବଦେ ଜଣାପଡ଼ିଛି। ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ତରଫରୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି। ଇତିହାସ ବିଭାଗର ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍। ଇତିହାସ ବିଭାଗର ସ୍ଥାପନା କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟନ ବହୁ ଦୁର୍ଲଭ ଐତିହ୍ୟ କୀର୍ତ୍ତିରାଜି ଠାନ୍ ପାଇଛି ଆର୍ ଯେନ୍ଟା ଦେଶ ଆର୍ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଅଣାଯାଇଛି ବୋଲି ସୂଚନା ଦିଆଯାଇଛି। ଆଇବା 5 ତକ ରାଜ୍ୟ କାଲବୈଶାଖୀର ପ୍ରଭାବ ଜାରି ରହିବା। ଏଥିଲାଗି ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ ରାଜ୍ୟର 10 ଜିଲ୍ଲାକେ ଜବର ଧୋକା ଗର୍ଦ୍ଦି ସାଙ୍ଗେ ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଇତାର ସହିତ ରାଜ୍ୟର ଆଉ 13 ଜିଲ୍ଲାକେ ଧୋକା ପବନ ଆର୍ ବର୍ଷାକେ ନେଇକରି ସତର୍କ ସୂଚନା ଜାରି କରାଯାଇଛି। କାଲବୈଶାଖୀର ବେଳେ ଗଲା 24 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବଣେଇଠାନେ ସବୁନୁ ଅତକା 51.4 mm ବର୍ଷା ରେକର୍ଡ ହୋଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।